ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆସାମର ନାଗାଓଁ ଜିଲ୍ଲାରେ କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ଦୁଇଟି ନୂତନ ଅମୃତ ଭାରତ ଟ୍ରେନ୍ ଚଳାଚଳର କଲେ ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026 ନୂଆଦିଲ୍ଲୀରେ ଆରମ୍ଭ, ଉଦ୍ଘାଟନ କଲେ ଏମ୍ଏସ୍ଏମ୍ଇ ମନ୍ତ୍ରୀ, ଭାରତ ତଟରକ୍ଷୀ ବାହିନୀ ଓ ଜାପାନ ତଟରକ୍ଷୀ ବାହିନୀର ମୁମ୍ବାଇଠାରେ ମିଳିତ ଅଭ୍ୟାସ ଅନୁଷ୍ଠିତ, ଇନ୍ଦୋରଠାରେ ଜାରି ରହିଛି ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍, ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତରେ ସର୍ବନିମ୍ନ ତାପମାତ୍ରାରେ 2 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ନାଗାଓଁ ଜିଲ୍ଲାର କାଲିଆବୋରଠାରେ 6,950 କୋଟିରୁ ଅଧିକ ଟଙ୍କାର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, କାଜିରଙ୍ଗା ଏକ ଜାତୀୟ ଉଦ୍ୟାନ ନୁହେଁ, ବରଂ ଆସାମର ଆତ୍ମା ଭାବେ ପରିଚିତ. ୟୁନେସ୍କୋ କାଜିରଙ୍ଗାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ପ୍ରଦାନ କରିଛି. କିଛି ବର୍ଷ ଧରି କାଜିରଙ୍ଗାରେ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
लगभग 90 किलोमीटर लंबा कॉरिडोर तैयार किया जा रहा है. इस पर लगभग 7,000 करोड़ रुपए खर्च किए जाएंगे. 35 किलोमीटर लंबा एलिवेटेड वन्य जीव कॉरिडोर भी बनाया जाएगा. यहां गाड़ियां ऊपर से गुजरेगी और नीचे वन्य जीवों की आवाजाही बिना किसी बाधा के बनी रहेगी.
ଶ୍ରୀ ମୋଦି କହିଛନ୍ତି, ଦେଶରେ ଚାରାରୋପଣ ମାଧ୍ୟମରେ ଜଙ୍ଗଲ କ୍ଷେତ୍ର ବୃଦ୍ଧି ପାଇଛି. ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା 260 କୋଟିରୁ ଅଧିକ ଚାରାରୋପଣ କରାଯାଇଛି. ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକୃତି ଏବଂ ବିକାଶ ଏକତ୍ର ଗତିଶୀଳ ହୋଇପାରିବ ବୋଲି ଭାରତ ବିଶ୍ୱ ସମ୍ମୁଖରେ ପ୍ରତିପାଦନ କରିପାରିଛି.
इस अभियान के तहत अब तक 260 करोड़ से अधिक पेड़ लगाए जा चुके हैं. 2014 के बाद देश में टाइगर और एलिफेंट रिजर्व की संख्या बढ़ गई है. प्रोटेक्टेड एरिया और कम्युनिटी एरिया में भी बड़ा विस्तार हुआ.
ଜାତୀୟ ରାଜପଥ ପ୍ରକଳ୍ପର ଏହି ଏଲିଭେଟେଡ୍ କରିଡର ପ୍ରକଳ୍ପ ଏକ ଅଂଶବିଶେଷ ହେବା ସହ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ. ଏହି ପ୍ରକଳ୍ପର 35 କିଲୋମିଟର ଦୀର୍ଘ ରାସ୍ତା କାଜିରଙ୍ଗା ଜାତୀୟ ଉଦ୍ୟାନ ଦେଇ ଗତି କରିବ. ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତି କରିବା ସହିତ ପାର୍କର ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ଏହା ସୁନିଶ୍ଚିତ କରିବ ବୋଲି କୁହାଯାଇଛି. ନାଗାଓଁ, କାର୍ବିଆଙ୍ଗଲଙ୍ଗ ଏବଂ ଗୋଲଘାଟ ଜିଲ୍ଲା ଦେଇ ଯାଉଥିବା ଏହି ପ୍ରକଳ୍ପର ଉପର ଆସାମ, ବିଶେଷକରି ଦିବ୍ରୁଗଡ଼ ଏବଂ ତିନିସୁକିଆକୁ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହେବ. ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି. ଟ୍ରେନ୍ ଦୁଇଟି କାମାକ୍ଷା ରୋହତକ ଏବଂ ଦିବ୍ରୁଗଡ଼ ଲକ୍ଷ୍ନୌ ଗୋମତୀନଗରକୁ ସଂଯୋଗ କରିବ. ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026 ଆରମ୍ଭ ହୋଇଛି. ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନରାମ ମାଝୀ ଏହାକୁ ଉଦ୍ଘାଟନ କରିଛନ୍ତି ଏବଂ ଏହି ଅବସରରେ ସେ ହସ୍ତଶିଳ୍ପୀ ଏବଂ ହସ୍ତକଳା କାରିଗରଙ୍କ ସହିତ ମଧ୍ୟ ମତ ବିନିମୟ କରିଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, ଏହି ଯୋଜନା ଦେଶରେ ବେରୋଜଗାରୀ ଦୂର କରିବାର ଏକ ମାଧ୍ୟମ ପାଲଟିଛି. ଏଥିରେ ଅଂଶଗ୍ରହଣ କରୁଥିବା ହସ୍ତଶିଳ୍ପୀ ଏବଂ କାରିଗରଙ୍କୁ ଶ୍ରୀ ମାଝୀ ଉଚ୍ଚ ପ୍ରଶଂସା କରିଛନ୍ତି.
पीएम विश्वकर्मा हमारे प्रधानमंत्री जी का विजन का योजना है. इसी के माध्यम से हम भारत में जो बेरोजगारी की समस्याएं है उसको दूर कर सकेंगे. इसी के माध्यम से हम जो आज बढ़ता प्रदूषण है उसको दूर करेंगे. इसी के माध्यम से हम अपना पुराना घरों जो सोने का चिड़िया भारत करवाता था उसको प्राप्त कर सकेंगे और 2047 का उचित भारत
ଉଦ୍ଘାଟନୀ ସମାରୋହରେ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜି ଯୋଗଦେଇ କହିଛନ୍ତି, ଏହି ଯୋଜନା କାରିଗରଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟତା, ତାଲିମ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା ପ୍ରଦାନ କରିବାରେ ସହଯୋଗ କରିବ. ଆଗାମୀ ଦିନରେ ହସ୍ତକଳା ଏବଂ ହସ୍ତଶିଳ୍ପୀ କାରିଗରମାନେ ଉଦ୍ୟୋଗୀ ଭାବରେ ଉଭା ହେବା ସହ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଯୋଗଦାନ ପ୍ରଦାନ କରିବେ ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି. ହସ୍ତଶିଳ୍ପ ଏବଂ ହସ୍ତକଳା କାରିଗରଙ୍କର ଉତ୍ପାଦଗୁଡ଼ିକୁ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରେତା, ଅନ୍ୟାନ୍ୟ ଅଂଶୀଦାର ଓ ସାଧାରଣ ଜନତାଙ୍କ ନିକଟରେ ନିକଟରେ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଏହା ଏକ ପ୍ରମୁଖ ପ୍ଲାଟଫର୍ମ ସାବ୍ୟସ୍ତ ହେବ। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 100ରୁ ଅଧିକ କାରିଗର ଏଥିରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ପାଇଁ ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ତଥା ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି। ଏହି ପ୍ରଦର୍ଶନୀ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ 10:30ଟାରୁ ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଜାପାନ ତଟରକ୍ଷୀ ବାହିନୀ ମୁମ୍ବାଇଠାରେ ଏକ ମିଳିତ ଅଭ୍ୟାସ କରିଛନ୍ତି। ଦ୍ୱିପାକ୍ଷିକ ସାମୁଦ୍ରିକ ସହଭାଗିତା ଏବଂ ଏକ ଉନ୍ମୁକ୍ତ ଭାରତ ପ୍ରଶାନ୍ତ ମହାସାଗର ଦୃଷ୍ଟିକୋଣକୁ ଏହି ପଦକ୍ଷେପ ପ୍ରତିପାଦନ କରୁଛି। ଜାପାନ ତଟରକ୍ଷୀ ବାହିନୀର କମାଣ୍ଡାଣ୍ଟ ଆଡମିରାଲ ୟେସିଓ ସେଗୁଚି ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହିତ ଗତକାଲି ଭାରତୀୟ ତଟରକ୍ଷୀ ବାହିନୀର ପଶ୍ଚିମ ଆଞ୍ଚଳିକ ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ କମାଣ୍ଡର ଇନ୍ସପେକ୍ଟର ଜେନେରାଲ ଭୀଷମ ଶର୍ମାଙ୍କ ସହିତ ଆଡମିରାଲ ସେଗୁଚି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ସହଯୋଗ ଏବଂ ଆନ୍ତଃ କାର୍ଯ୍ୟକ୍ଷମତାର ଗୁରୁତ୍ୱ ଉପରେ ଉଭୟ ପକ୍ଷ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଅଧିବେଶନ ଅଭ୍ୟାସ ଏବଂ ଆଲୋଚନା ବୈଠକ ଉଭୟ ପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି। ମହାରାଷ୍ଟ୍ରର ମୋହୋଲ ଅନ୍ତର୍ଗତ ସୋଲପୁର ପୁନେ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ମହିଳା ଏଥିରେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପାନଭେଲରୁ ଅକାଲକୋଟକୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଗଛରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଛି। ଆହତ ମହିଳାଙ୍କୁ ମୋହୋଲ ସରକାରୀ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ସ୍ଥାନୀୟ ସୁରକ୍ଷା ସଂସ୍ଥା କହିଛି। ସିରିଆର ଉତ୍ତର ପଶ୍ଚିମ ଅଞ୍ଚଳରେ ଆମେରିକା ସେନାର ଆକ୍ରମଣରେ ଅଲକାଏଦା ସହିତ ଜଡ଼ିତ ଜଣେ ବରିଷ୍ଠ ନେତାଙ୍କର ମୃତ୍ୟୁ ହୋଇଛି। ଗତମାସରେ 2 ଆମେରିକୀୟ ସୈନିକ ଏବଂ ଅନ୍ୟ ଜଣେ ଅନୁବାଦକଙ୍କୁ ହତ୍ୟା କରିଥିବା ଆଇଏସ୍ଆଇଏସ୍ ଅମ୍ବୁସ୍ ସହ ଏହି ନେତାଙ୍କର ସିଧାସଳଖ ସମ୍ପର୍କ ରହିଥିବା ନେଇ ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏପରିକି ଗତ ଡିସେମ୍ବର 13 ତାରିଖରେ ପାଲମିରାରେ ହୋଇଥିବା ଆକ୍ରମଣ ପଛରେ ରହିଥିବା ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ସହ ଏହି ବରିଷ୍ଠ ନେତା ସଂଶ୍ଳିଷ୍ଟ ଥିବା ନେଇ କେନ୍ଦ୍ରୀୟ କମାଣ୍ଡ କହିଛି। ଡିସେମ୍ବର 13 ଆକ୍ରମଣରେ ଆମେରିକା ଓ ସିରିଆର ବହୁ ପ୍ରତିରକ୍ଷା କର୍ମଚାରୀ ଆହତ ହୋଇଥିଲେ। କେନ୍ଦ୍ରୀୟ କମାଣ୍ଡ କହିଛି ଆମେରିକାର ପ୍ରତ୍ୟୁତ୍ତରରେ ଅପରେସନ୍ ହକାଏ ଆରମ୍ଭ କରାଯାଇଥିଲା। ଆମେରିକା ଏବଂ ସହଯୋଗୀ ସୈନ୍ୟବାହିନୀ ସିରିଆର 100ରୁ ଅଧିକ ଆଇଏସ୍ଆଇଏସ୍ ସ୍ଥଳୀକୁ ଆକ୍ରମଣ କରିଥିଲେ। ଗତବର୍ଷ 300ରୁ ଅଧିକ ଆଇଏସ୍ଆଇଏସ୍ କର୍ମୀଙ୍କୁ ଗିରଫ କରାଯାଇଥିଲା ବୋଲି ଆମେରିକା କେନ୍ଦ୍ରୀୟ କମାଣ୍ଡ ସୂଚନା ଦେଇଛି। ଦେଶର ବିଦ୍ୟୁତ୍ ବଣ୍ଟନ ଉପଯୋଗିତା କ୍ଷେତ୍ରଗୁଡ଼ିକ ଗତ ଆର୍ଥିକ ବର୍ଷରେ ଆବଶ୍ୟକ କର ପ୍ରଦାନ ପରେ 2,701 କୋଟି ଟଙ୍କା ଲାଭ କରିଛନ୍ତି ବୋଲି ଶକ୍ତି ମନ୍ତ୍ରଣାଳୟ କହିଛି। ଏ କ୍ଷେତ୍ରରେ ଏହା ଏକ ରେକର୍ଡ ହୋଇଥିବା ଜଣାପଡ଼ିଛି। ମନ୍ତ୍ରଣାଳୟ କହିଛି ଗତ 2013-14 ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ 67,952 କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ଏହା ତୁଳନାରେ ଗତ ଆର୍ଥିକ ବର୍ଷରେ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରଗୁଡ଼ିକ ପାଇଁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ବଣ୍ଟନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଦ୍ୱାରା ଏଭଳି ସକାରାତ୍ମକ ସୁଫଳ ମିଳିଥିବା ଶ୍ରୀ ଲାଲ କହିଛନ୍ତି। ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ ଚଳିତ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମ୍ଠାରେ ଜାରି ରହିଛି। ଭାରତ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ନ୍ୟୁଜିଲାଣ୍ଡ 3 ଓଭରରେ 2 ୱିକେଟ୍ ହରାଇ 11 ରନ୍ ସଂଗ୍ରହ କରିଥିଲା। ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି 1-1ରେ ସମାନ ସ୍ତରରେ ରହିଛନ୍ତି। ଦିଲ୍ଲୀ ପଞ୍ଜାବ ହରିୟାଣା ଏବଂ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ପରିସ୍ଥିତି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପୂର୍ବ ମଧ୍ୟପ୍ରଦେଶ ଛତିଶଗଡ଼ ଓଡ଼ିଶା ଏବଂ ପୂର୍ବ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଶୀତଲହରୀ ପୂର୍ବପରି ଜାରି ରହିଥିବା ପାଣିପାଗ ବିଭାଗ କହିଛି। ଆଗାମୀ 2 ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ 2 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଘନ କୁହୁଡ଼ି ପରିସ୍ଥିତି ନେଇ ଦେଶର ବିଭିନ୍ନ ସ୍ଥାନରେ ଆଜି ଟ୍ରେନ୍ ସେବା କିଛି ପରିମାଣରେ ବାଧାପ୍ରାପ୍ତ ହୋଇଛି। ଭାରତୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀ ଯାଉଥିବା 50ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ସବିଶେଷ ସ୍ଥିତି ନେଇ ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆସାମର ନାଗାଓଁ ଜିଲ୍ଲାରେ କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ। 2ଟି ନୂତନ ଅମୃତ ଭାରତ ଟ୍ରେନ୍ ଚଳାଚଳ କଲେ ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026 ନୂଆଦିଲ୍ଲୀରେ ଆରମ୍ଭ। ଉଦ୍ଘାଟନ କଲେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଏବଂ ଇନ୍ଦୋରଠାରେ ଜାରି ରହିଛି ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।